ଆଜିର ଆମର ସାନିଟେସନ୍ ୱାର୍କର୍ଙ୍କର ଯେଉଁ ପ୍ରୋଗ୍ରାମ୍ ହୋଇଥିଲା ସେଥିରେ ସିଫାର୍ ଆଉ ବିଏମ୍ସି ହେଉଛନ୍ତି ସ୍ୱାଗତଜନକ, କାରଣ ସେମାନେ ସାନିଟେସନ୍ ୱାର୍କର୍ଙ୍କର ଆଖି ଆଗରେ ଦେଖି ତାଙ୍କ ହେଲ୍ଥ ସମସ୍ୟା ଉପରେ ବହୁତ ସୁନ୍ଦର ଭାବରେ ପ୍ରୋଗ୍ରାମ୍ ହେଲା ଆଉ ତାଙ୍କୁ ସେଫ୍ଟି ସହିତ ପିପି କିଟ୍ ଦିଆଗଲା, ଯେଉଁକି ସେମାନେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାହା ବି ରୋଗ ଅଛି ଆଗକୁ କୌଣସି ରୋଗକୁ ଆକ୍ରାନ୍ତ କରିପାରିବ ନାହିଁ, ତ ତାଙ୍କୁ ଏଇଭଳିଆ ଜିନିଷ ଦିଆଗଲା, ସେ ସେଫ୍ଟି ସହିତ କାମ କରିବେ, ତାଙ୍କ ପରିବାରର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖିକି କାମ କରିବେ, ନିଜର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖିକି କାମ କରିବେ, ଆଉ ତାଙ୍କ ସହିତ ଏଇ ଜିନିଷଟା ଯେଉଁ ଦିଆଯାଇଛି ବିଏମ୍ସି ଆଉ ସିଫାର୍ଙ୍କ ମାଧ୍ୟମରେ, ତ ଆଗକୁ ଯଦି ଆଉ କିଛି ସମସ୍ୟା ରହିଛି ଯଦି ହେଇପାରନ୍ତା ବହୁତ ଖୁସିର କଥା ହୁଅନ୍ତା, କାରଣ ବହୁତ ଗୁଡ଼ାଏ ମହିଳା ଆମର ସଫାଇ କର୍ମଚାରୀରେ ଲିପ୍ତ ଅଛନ୍ତି, ତ ସେମାନଙ୍କର ପ୍ରତ୍ୟେକ ମାସରେ ମେନ୍ସ ପ୍ରୋବ୍ଲେମ୍ ରହୁଛି, ଯେଉଁଟାକି ତାଙ୍କମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ବହୁତ ରହୁଛି, ତାଙ୍କର ଛୋଟ ଛୁଆ ବି ରହୁଛି, ତାଙ୍କୁ ବ୍ରେଷ୍ଟ ଫିଡିଂ ଉପରେ ବି ବହୁତ ସମସ୍ୟା ରହୁଛି, ତ ତାଙ୍କୁ ଛୁଟି ଦିଆଯାଉନାହିଁ, ଛୁଟିର ଯଦି ସମାଧାନଟା ହୋଇପାରନ୍ତା ତାହେଲେ ସେମାନେ ନିଶ୍ଚିତ ଭଲରେ କାମ କରିପାରନ୍ତେ, ଆଉ ତାଙ୍କର ଯେଉଁ ମାନସିକ ସ୍ଥିତି ରହୁଛି ଯେ ଆମକୁ ଏଇ ସମୟ ଭିତରେ କାମ କରିବାକୁ ପଡ଼ୁଛି ଆଉ ଟେନସନ୍ରେ ରହୁଛନ୍ତି, ତ ସେଇଟା ତାଙ୍କର ନିଶ୍ଚିତ ଦୂର ହୁଅନ୍ତା। ଆଉ ମୁଁ ଏଇ ଲାଇନ୍ରେ 15 ବର୍ଷରୁ 16 ବର୍ଷ ହେଲା କାମ କରୁଛି, ତ ମୋର ଯେତେ ଲୋକମାନଙ୍କର ସମସ୍ୟାକୁ ମୁଁ ଆଖି ଆଗରେ ଦେଖିବା ପରେ ନିଶ୍ଚିତ ମୁଁ ଚାହୁଁଛି ଯେ କିଛି ଯେଉଁ ସମସ୍ୟା ଗୁଡ଼ାକ ରହିଛି ତାକୁ ଯଦି ନୋଟ୍ କରି ଆଗକୁ ଗୋଟେ ଗୋଟେ ପରିବର୍ତ୍ତନ ହୁଅନ୍ତା ତାହେଲେ ବହୁତ ଖୁସିର କଥା। ଆଉ ମୁଁ ଧନ୍ୟବାଦ ଦେଉଛି ଆମର ବିଏମ୍ସି ଆମର ସିଫାର୍ଙ୍କର ଟିମ୍କୁ, ଯେ ସିଫାର୍ ଯାହା ବି କରିଛି ଆଜି ସାନିଟେସନ୍ ଲୋକଙ୍କ ପାଇଁ ସଫାଇ କର୍ମଚାରୀ ଲୋକମାନଙ୍କ ପାଇଁ ସେଇଟା ସ୍ୱାଗତଜନକ ନିଶ୍ଚିନ୍ତ, ଆଉ ଆଗକୁ ଯାହା ଆମର ରହିଛି ଅସୁବିଧା ମୁଁ ଚାହୁଁଛି ଆଉ ମୁଁ ଆଶା କରୁଛି ନିଶ୍ଚିନ୍ତ ସିଫାର୍ ଆଉ ବିଏମ୍ସିଙ୍କ ମାଧ୍ୟମରେ ସଫଳ ହେବ। ଧନ୍ୟବାଦ।